26 ପାଉଲ 2 ବର୍ଷ ପର୍ଯ୍ୟନ୍ତ ରୋମର କାରାଗାରରେ ବନ୍ଦୀ ହୋଇ ରହିଲେ। ଲୁକେ ତାଙ୍କ ପାଖକୁ ଆସି ପୁଣି ସେମାନଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଲେ। ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ମଣ୍ଡଳୀ ସମୂହ ନିକଟକୁ ସେ ପତ୍ର ଲେଖିଲେ। ସେ ପତ୍ରଗୁଡ଼ିକ ବାଇବଲରେ ଅଛି, ତାହା ବର୍ତ୍ତମାନ ଆମ ପାଇଁ ଅଛି। ପାଉଲ ସୁସମାଚାର କାର୍ଯ୍ୟରେ ଅନେକ କ୍ଲେଶ ଭୋଗିଲେ, ସେ ବାରମ୍ବାର ତାଳନା ଭୋଗିଲେ, ପ୍ରସ୍ତରାଘାତ ହେଲେ, କ୍ଷୁଦିତ ଓ ବାସହୀନ ହୋଇ ରହିଲେ। ପରେ ସେ ରୋମ ନଗରରେ ସୁସମାଚାର ଯୋଗୁଁ ମୃତ୍ୟୁବରଣ କଲେ। ଈଶ୍ୱର ତାଙ୍କୁ ସ୍ୱର୍ଗରେ ମହାନ ପୁରସ୍କାର ପ୍ରଦାନ କଲେ। ପାଉଲଙ୍କ କଥା ସତ୍ୟ, ସେ କହିଲେ, ମୁଁ ସୁନିଶ୍ଚିତ ଯେ ଜୀବନ କି ମରଣ କି ଅଭାବ ସୃଷ୍ଟିର କୌଣସି ବିଷୟ ଯୀଶୁଙ୍କଠାରେ ପ୍ରକାଶିତ ଆମ ପ୍ରତି ଈଶ୍ୱରଙ୍କ ପ୍ରେମ ଆମକୁ ଅଲଗା କରିପାରିବ ନାହିଁ। ପ୍ରିୟ ବନ୍ଧୁ, ଯୀଶୁଙ୍କ ସମ୍ବାଦ ଆମେ ମଧ୍ୟ ଆତ୍ମାଙ୍କ ଶକ୍ତିରେ ଘୋଷଣା କରିବା, ଯେପରି ସମଗ୍ର ଜଗତ ଜାଣିବ ଯୀଶୁଙ୍କଠାରେ ଅନନ୍ତ ଜୀବନ ଅଛି।